hai nốt rồi.
¿Qué más que pueden tener?
ତାପରେ ଫଳ ସ୍ୱରୂପ ଭୂମିରେ କ'ଣ ହେଉଛି ନା ଯେଉଁ ବିଭିନ୍ନ ପ୍ରକାର ମରୁଭୂମି ହୋଇଯାଉଛି, ସେଟା ତାପରେ ଫଳ ଜଳ ଜଳରେ ଯାହା ହେଉଛି ସେଇଟା ସବୁ କୁମେଇକି ରହିବ, ଯେତେ ନେଇଗଲ ମଧ୍ୟ ଜଳଟା କୁମେଇକି ରହିବ। ଜଳ ହେଉଛି ବୁଲବୁଲ ଜଳରେ ବୁଲବୁଲ ଏବଂ ବୃକ୍ଷ କିନ୍ତୁ ଯେହେତୁ ସେ ଆକୁ ହତ୍ୟା କରେ ତେଣୁ ଏଇଟା ଆକୁ ହତ୍ୟା କଲା ପରେ କି ତାପରେ ଆଉ ଜଣଙ୍କୁ ହତ୍ୟା କଲା ପରେ ସେଠି ଦେଖିବାକୁ ତାପରେ ବିଶ୍ୱରୂପଙ୍କର ପିତା ଦୋଷ୍ଠା ସେ ଇନ୍ଦ୍ରଙ୍କ ଠୋର ପ୍ରକାଶ କରିକି ଇନ୍ଦ୍ରଙ୍କୁ ମାରିବା ପାଇଁ ଗୋଟେ ଇନ୍ଦ୍ର ଅର୍ଥ ଯଜ୍ଞ କଲେ। କିନ୍ତୁ ସେ ଯେଉଁ ଯଜ୍ଞରେ ଯେଉଁ ରହିଛି ମନ୍ତ୍ର ସେ ମନ୍ତ୍ରଟା ଠିକ ଭାବରେ ଉଚ୍ଚାରଣ ହୋଇପାରିଲାନି। ଇନ୍ଦ୍ର ସତ୍ୱ ବିବର୍ଦ୍ଧସ୍ୱ ଏଇଟାକୁ ଠିକ ଭାବରେ ଉଚ୍ଚାରଣ କରିନଥିବାରୁ ଯିଏ ବାହାରିଲେ ଏଇ ଯେଉଁ ରୁଦ୍ରାକ୍ଷ ବାହାରିଛନ୍ତି ସେ ରୁଦ୍ରାକ୍ଷ ସେ ଇନ୍ଦ୍ରଙ୍କ ଦ୍ୱାରା ଇନ୍ଦ୍ରଙ୍କୁ ହତ୍ୟା କରିବାକୁ ପରିବର୍ତ୍ତେ ନିଜେ ଇନ୍ଦ୍ର ଦ୍ୱାରା ହତ୍ୟା ଏ ପରେ ବର୍ଣ୍ଣନା କରାଯିବ। କିନ୍ତୁ ବର୍ତ୍ତମାନ ଯେଉଁ ଇଏ ଆସିଲେ ରୁଦ୍ରାକ୍ଷକୁ ଦେଖିକି ସମସ୍ତେ ଡରିଯାଉଛନ୍ତି, ସବୁ ପୁରା ତ୍ରିଲୋକକୁ ଆଗତ କରୁଛନ୍ତି, ତାଙ୍କ ନାଁ ହେଉଛି ରୁଦ୍ରାକ୍ଷ। କିନ୍ତୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି କେମିତି ଏଇ ରୁଦ୍ରାକ୍ଷଠାରୁ ରକ୍ଷା ପାଇବେ। ଶ୍ଲୋକରେ ସେ କହୁଛନ୍ତି ପରିପୂର୍ଣ୍ଣ କାରଣ ଭଗବାନଙ୍କର କୌଣସି ବିସ୍ମିତ ନାହିଁ, କୌଣସି ଆସିକି ନାହିଁ ଭଗବାନଙ୍କ ପ୍ରତି ଅବିସ୍ମିତ ନାହିଁ, କାହିଁକି ନା ସେ ହେଉଛନ୍ତି ପରିପୂର୍ଣ୍ଣ କାମ। ଯାହାର କିଛି ଗୋଟେ କାମନା ଥାଏ ସେଇଟା ମିଳିଗଲେ ସେ ବହୁତ ବଡ଼ ଜିନିଷ ମିଳିଗଲେ ଆଶୀର୍ବାଦ କାମ ହେଇଛି। କିନ୍ତୁ ଭଗବାନଙ୍କର ପରିପୂର୍ଣ୍ଣ କାମର କୌଣସି କାମନା ନାହିଁ, ସ୍ୱୟଂ କାହିଁ କାମନା ନାହିଁ ନା ସ୍ୱୟଂ ଗଲା ଆମେ ସମସ୍ତ ଶାନ୍ତ ତାଙ୍କ ନିଜ ଲାଭ ଦ୍ୱାରା ନିଜେ ସବୁକିଛି ପ୍ରାପ୍ତ ହେଉଛନ୍ତି, ନିଜେ ନିଜ ଦ୍ୱାରା ସବୁକିଛି ପ୍ରାପ୍ତ ହେଉଛନ୍ତି। ତେଣୁ ସେ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କ ପ୍ରତି ସେ ସମାନ ଏବଂ ପୁରା ଶାନ୍ତ, ସେ ସବୁବେଳେ ଶାନ୍ତ ଭାବରେ ଥାଏ, ଅଶାନ୍ତି ନଥାଏ, ଅଶାନ୍ତ ନାହିଁ, ଅଶାନ୍ତି ଥାଏ। ଏବଂ ଦିନ ବର୍ଷ କରନ୍ତି ପାରିଛି କିନ୍ତୁ ସେଇ ଭଗବାନଙ୍କର ପାଦପଦ୍ମରେ ବିନା ପଶୁପକ୍ଷରେ ଯେଉଁମାନେ ଆଶ୍ରୟ ମନେନାହାନ୍ତି, କେଉଁମାନେ ଆଶ୍ରୟ ମନେନାହାନ୍ତି ନା ଯେଉଁମାନେ ବାଳିଶ ଯେଉଁମାନେ ବାଳକ ବୋଲି ମୂର୍ଖ ବୋଲି ବାଳକ ଜ୍ଞାନ ନାହିଁ ଅଜ୍ଞାନ ପରିବର୍ତ୍ତି ବୋଲି ତାଙ୍କ ଅର୍ଥ ଆଶ୍ରୟ ନେଇକିରି କାହାର ଆଶ୍ରୟ ନେଉଛନ୍ତି ନା ସୋଲାଙ୍ଗଳି ସୋ କହିଲେ ଶ୍ୱାନ କୁକୁର କୁକୁର ଲାଙ୍ଗଳ ଦ୍ୱାରା କରିକିରି ସିନ୍ଧୁ ପାହାଡ଼ ପାଇଁ ନା ଚିନ୍ତି ସୁଧି ସିନ୍ଧୁ ଜଳସାଗର ପାହାଡ଼ ପାଇଁ ଜଣେ ଯଦି ଯେମିତି ସାଗର ପାହାଡ଼ ପାଇଁ ଯଦି ସିନ୍ଧୁ କୁକୁରର ଆଚରଣ ପୁରୁଣା ମୋଟର ଆଚରଣ ବାହାରି କୁକୁର ନିଜେ ବୁଝିପାରିବ ସେ ମୋତେ ବୁଝିପାରିବ। କିନ୍ତୁ ଭଗବାନ ପାଖରେ ଆଚରଣ ହେବ ତାହେଲେ ସେ ବହୁତ ସହଜରେ ଏଇ ଭଗବତକୁ ପାଠ କରିପାରିବେ। ସମାନ ସୁଧା ଯାଇ କଲକଲର ପ୍ରଲମ୍ବ ଭାଗବତ ଦଶମ ଚଉଦ ଅଧ୍ୟାୟ ଅଠାବନ ଶ୍ଳୋକରେ ବ୍ରହ୍ମାଣ୍ଡ ସ୍ତୁତିକୁ ଉଦ୍ଧାର କରୁଛନ୍ତି, ସେଥିରେ ବ୍ରହ୍ମାଣ୍ଡ କରୁଛନ୍ତି ଯେଉଁମାନେ ଭଗବାନଙ୍କୁ ଆକର୍ଷଣ ଆଶ୍ରୟ ନେବେ ସେମାନେ ବହୁତ ସହଜରେ ଏକ ଉଦ୍ଧାରକୁ ପାଇବେ ଏବଂ ତାଙ୍କ ପାଇଁ ପଦମ ପଦମ ଯଦି ପ୍ରଦାନ ମଧ୍ୟ ଯେଉଁମାନେ ଭଗବାନଙ୍କୁ ଆକର୍ଷଣ ଆଶ୍ରୟ ନେଇନାହାନ୍ତି ତାଙ୍କ ପାଇଁ ଯେଉଁମାନେ ଭଗବାନଙ୍କ ଆକର୍ଷଣ ଆଶ୍ରୟ ନେଇଛନ୍ତି ସେ ବିପଦ ଜାଣି ତେଣୁ ୱାନ୍ ଟୁ ସିକ୍ସ ସେଣ୍ଟର ଅଫ୍ ଅଲ୍ ପାୱାର ଟୁ ଇନଷ୍ଟେଡ୍ ଅଫ୍ ଟ୍ରାଇଂ ଟୁ ବି ପ୍ରୋଟେକ୍ଟେଡ୍ ବାଇ ମାଇ ଓନ୍ କନ୍ଷ୍ଟ୍ରକ୍ଟେଡ୍ ଆଇଡିଆ ନିଜର ମନ ଦ୍ୱାରା ଯେଉଁ ପ୍ରକାର ଚିନ୍ତା କରିକିରି ଏମିତି କଲେ ମୁଁ ରକ୍ଷା ପାଇଯିବି ଏମିତି କଲେ ରକ୍ଷା ପାଇଯିବି ଏଇଭଳି ଭାବରେ ତ୍ୟାଗ କରିକିରି ଜଣେ ଭଗବାନଙ୍କ ଆଗରେ ଆଶ୍ରୟ ନେବ ଯେ ଆସିଲେ ସେ ଦୁର୍ଯ୍ୟୋଧନମାନେ ଭଗବାନ ପଠାଇଲେ ଭଗବାନ ଆଶୀର୍ବାଦ ଦେଇକି ତାଙ୍କୁ କହିଲେ ତୁମେ ଯାଅ ଯୁଧିଷ୍ଠିରଙ୍କର ଅସ୍ଥି ମାଗିବ, ତାଙ୍କ ଶରୀର ମାଗିବ, ଶରୀର ଅସ୍ଥି ଦ୍ୱାରା ତାଙ୍କୁ ବଜ୍ର ସୃଷ୍ଟି ହୋଇଯିବ ଏବଂ ସେ ବଜ୍ରରେ ତେଣୁ ସେ ଦଧିଷିଙ୍କୁ ଯାଇଥିଲେ। ଦଧିଷିଙ୍କର ଗୋଟେ ନାମ ହେଉଛି ଅଶ୍ୱଶିରା, କାହିଁକି ନା ଇନ୍ଦ୍ର ଯେତେବେଳେ ଦେବତାମାନଙ୍କର ଯିଏ ଡାକ୍ତର ବୈଦ୍ୟ ଅଶ୍ୱିନୀ କୁମାର ଦୁଇ ଅଶ୍ୱିନୀ କୁମାର ଦୁଇ ଜାଣ ହୋଇଥାନ୍ତି, ତେଣୁ ସେମାନେ ଥରେ ବ୍ରହ୍ମଜ୍ଞାନ ପାଇବା ପାଇଁ ଦଧିଷିଙ୍କୁ ଯାଇଥିଲେ ଘୋଷଣା କରିଥିଲେ। ଯଦି ସେ କହିଲେ ଠିକ୍ ଅଛି ତୁମେ ମୁଁ ତୁମ ବ୍ରହ୍ମଜ୍ଞାନ ପ୍ରଦାନ କରିବି, କିନ୍ତୁ ଇନ୍ଦ୍ର ଯେତେବେଳେ ଜାଣିଲେ ଯେ ଏମାନେ ଅଛନ୍ତି ଡାକ୍ତରମାନେ ଅଛନ୍ତି କ'ଣ ଆମର ଡାକ୍ତରମାନଙ୍କୁ ବହୁତ ସମ୍ମାନ ଦିଆହେଉଛି, କିନ୍ତୁ ଦେବଲୋକରେ ଡାକ୍ତରମାନେ ଅଛନ୍ତି ଶୂଦ୍ର ସେମାନେ ସେବା କରୁଛନ୍ତି ଶୂଦ୍ର ସେମାନେ, ତେଣୁ ଶୂଦ୍ରଙ୍କର ଜ୍ଞାନ ନାହିଁ, ତାଙ୍କର ବ୍ରହ୍ମଜ୍ଞାନ ପାଇବା ପାଇଁ ତାଙ୍କର ଅଧିକାର ନାହିଁ, ତୁମେ ନାହିଁ କରିବ ଯଦି ତୁମେ ଦେଇପାରିବେ ଦେବ ତାଙ୍କ କାଟ, କିନ୍ତୁ ଯଦି ଯିଏ ସେ ତ ଜବାବ ଦେଇ ଦେଇଛନ୍ତି ତେଣୁ ସେ କହିଲେ ଏଇଭଳି ଭାବେ ଇନ୍ଦ୍ର କହିଛନ୍ତି। ତେଣୁ ଅଶ୍ୱିନୀ କୁମାର କ'ଣ କହିଲେ ତାଙ୍କୁ କହିଲେ ଆପଣ ଦେଖିବା ଦରକାର ନାହିଁ, ସେଥିପାଇଁ ଆମେ ବ୍ୟବସ୍ଥା କରିବୁ, ତେଣୁ ତାଙ୍କର ମୁଣ୍ଡକୁ ପ୍ରଥମେ କାଟି ଦେଇକି ଅଲଗା ରଖିଦେବେ, ତାଙ୍କୁ ଗୋଟେ ଅଶ୍ୱଶିଲା ଭିତରେ ଅଶ୍ୱର ମୁଣ୍ଡକୁ ଲଗେଇ ତାପରେ ସିଏ ଯଦି ସେମାନେ ତାଙ୍କୁ ଜ୍ଞାନ ପ୍ରଦାନ କରେ, କିନ୍ତୁ ଇନ୍ଦ୍ର ଯେତେବେଳେ ଜାଣିଲେ ମୋର ନିବାରଣ ସତ୍ତ୍ୱେ ସେ ପୁଣି ଜ୍ଞାନ ପ୍ରଦାନ କରୁ ସେମାନେ ଆସିକି ସାଙ୍ଗେ ସାଙ୍ଗେ ମୁଣ୍ଡ କାଟିଲେ, ମୁଣ୍ଡ କାଟିଲେ ସେ ତ ଜାଣିଛନ୍ତି ତାଙ୍କ ଅଶ୍ୱଶିଲା କେମିତି କାଟିଲେ ଅଶ୍ୱ ମୁଣ୍ଡ ଇଏ ଦଧିଚି ମୁଣ୍ଡ ଆସିଲେ କେମିତି କାଟିଲେ, କିନ୍ତୁ ମୋତେ ଇଏ କରିବା ପାଇଁ ବୋକା ବୁଲିବା ପାଇଁ ସେ ଗୋଟେ ମୁଖା ଗୋଟେ କିଣିଛି ତାପରେ ତେଣୁ ଦଶ ଅଶ୍ୱଶିଲା, ତେଣୁ ଇନ୍ଦ୍ର ଯେତେବେଳେ ଏଭଳି ଭାବରେ ତାଙ୍କ ପ୍ରତି ଅପରାଧ କରିଛନ୍ତି, ତେଣୁ ଭଗବାନ କହିଲେ ତମେ ଏଇ ଅଶ୍ୱିନୀ କୁମାରଙ୍କୁ ନେଇକି ଯାଅ, ତେଣୁ ସେ ଅଶ୍ୱିନୀ କୁମାର ଅନ୍ୟ ତାମିଲ ଯାଇକି ଯଦି ସେ ଯେତେବେଳେ ପ୍ରାର୍ଥନା କଲେ ଯଦି ସେ ସେତେବେଳେ ତାଙ୍କର ଭଗବାନ ଧ୍ୟାନ କରି ତାକୁ ତ୍ୟାଗ କଲେ ଏବଂ ତାଙ୍କର ଅସ୍ଥିରେ ବଜ୍ର ସୃଷ୍ଟି ହେଇକି ବଜ୍ର ସେ ନେଇକି ଯୁଦ୍ଧ କରୁଛନ୍ତି, ତେଣୁ ସେ ଯୁଦ୍ଧରେ ରୁଦ୍ର ଭଗବାନ ପ୍ରାର୍ଥନା କରୁଛନ୍ତି, ହଁ ଆରେ ତବ ପାରି ତ ମୋର ଏ ଭଗବାନ ମୁଁ କେବେ ଆପଣଙ୍କର ପାଦ ପଦ୍ମର ଆଶ୍ରୟ ନେବି, ଦାସାନ ଦାସ ଭବିତାସ ଭୂୟ ଦାସାନ ଦାସ କେବେ କେବେ ଭବିତାସ ଭୂୟ ଭୂୟ ଅର୍ଥ ଆଉ ଥରେ ଆଉ ଥରେ ମାନେ ଆଗରୁ ସେ ହେଇଥିଲେ କେତେବେଳେ କେତେବେଳେ ଥିଲାବେଳେ ବଳଦେବଙ୍କର ବଳରାମଙ୍କର ଶଙ୍କର୍ଷଣଙ୍କର ସେ ଚୁପାବାର୍ତ୍ତ ହେଇଥିଲେ, କିନ୍ତୁ ବର୍ତ୍ତମାନ ଆଉ ସେ ଭଗବାନ ଡାଇରେକ୍ଟ ଦର୍ଶନ ହେଇକରି ଦାସାନ ଦାସ ଅର୍ଥ କହୁଛନ୍ତି, ଭଗବାନଙ୍କର ସିଧାସଳଖ ଦାସ ହେବା ଦ୍ୱାରା ତାଙ୍କର ଯେଉଁ ପତନ ହେଇଗଲା ସେସବୁ ମନେ ରଖିଛନ୍ତି, ସେ ପର ବର୍ଣ୍ଣନା କରାଯିବ ସେଟା, ତେଣୁ ସେ ଦାସଙ୍କର ଦାସଙ୍କର ଦାସ ହେବା ପାଇଁ ସେ କହୁଛନ୍ତି ପ୍ରାର୍ଥନା କରୁଛନ୍ତି, ଏବଂ ମନ ସ୍ମରତା ଅଶୁପତି ଗୁଣାନ ହେ ଅଶୁପତି ଅଶୁପତି ହେଉଛି ପ୍ରାଣର ପ୍ରାଣ ପ୍ରତି ଭଗବାନ ଆପଣଙ୍କର ମୋର ମନ ଆପଣଙ୍କର ଗୁଣକୁ ସବୁବେଳେ ସ୍ମରଣ କରିଥାଏ, ମନ ସ୍ମରେ ଅଶୁପତି ଗୁଣା ନାହିଁ, ଗୁଣିତ ବାକି କର୍ମ କରୁଛି ତାହେଲେ ଖାଲି ସ୍ମରଣ କଲେ ଅନେକ ଆଦେଶ କେମିତି କରିବ ନା ସେ ସ୍ମରଣ କରିକିରି କାମ କରିବ, ସ୍ମରଣ କରିକି ଭଗବାନଙ୍କ ନାମ ସ୍ମରଣ କରିକି ମୁଁ ସବୁକାମ କରିବି, ଗୁଣିତ ବାକ୍ୟ ପରବର୍ତ୍ତୀ କାହା ଏଟା ମୁଁ ଲେଖିଲି ରେ ପ୍ରବନ୍ଧ କହୁଛନ୍ତି ଦିସ୍ ଭର୍ସ ଗିଭ୍ ଦ ସମ୍ ସଟ୍ରାନ୍ସ ଅଫ୍ ଡିରେକ୍ସନାଲ ଲାଇଫ୍, ଏ ଶ୍ଳୋକଟି ଭକ୍ତିର ସାର ଜିନିଷଟା କହୁଛି ସେମାନେ ସତ୍ୟଙ୍କ ବିଭିନ୍ନ ଭକ୍ତିମୟ ଜୀବନର ସାର କଥାଟି କୁହାଉଛି ଏହି ଶ୍ଳୋକରେ ଇଫ୍ ୱାନ୍ ଇଜ୍ ଦଟ୍ ଏନ୍ଗେଜ୍ ବଡି ମାଇଣ୍ଡ ଆଣ୍ଡ ୱାର୍ଡ ଇନ୍ ଦ ଲଭିଂ ସର୍ଭିସ୍ ଅଫ୍ ଦ ଲର୍ଡ ୱାନ୍ସ ଲାଇଫ୍ ଇଜ୍ ସକ୍ସେସ୍ଫୁଲ୍ ଏଠି ଯେଉଁ କୁହାଯାଉଛି ମୁଁ ଆପଣଙ୍କ କଥା ସ୍ମରଣ କରିବି ମନ ସ୍ମରଣ କରିବ ପୁଣି ଦାସନ ଦାସ ମାନେ ସ୍ୱର୍ଗ ଦ୍ୱାରା ଭଗବାନଙ୍କ ଦାସ ବିଷୟରେ ଜୀବନର ସେବା କରିବ ମନ ଦ୍ୱାରା ଭଗବାନ ସ୍ମରଣ କରିବ ପୁଣି ଭଗବାନଙ୍କର ବାକ୍ୟ ମଧ୍ୟ ଭଗବାନଙ୍କର ଗୁଣମାନ କରିବ ତେଣୁ ଏଭଳି ଭାବେ ଜାଣିଛନ୍ତି କାୟ ମନ ବାକ୍ୟରେ ଜଣେ ଭଗବାନଙ୍କର ନୀତିପୂର୍ଣ୍ଣ ସେବା ଆଉ ଭକ୍ତି ଆଚରଣ କରିବେ ତାହେଲେ ୱାନ୍ସ ଲାଇଫ୍ ଇଜ୍ ସକ୍ସେସ୍ଫୁଲ୍ ଜଣଙ୍କ ଜୀବନ ଅତି ସଫଳ ହେବ ତାପରେ ପ୍ରିୟମ୍ କିଏ ବିଶୁଦ୍ଧ ମିଶ ଏଇ ଯୋଉ ଦୁଇଟି ଉଦାହରଣ ଦେଲେ ସେଥିରେ କ'ଣ କି ନା ନିଜର ପାଇଁ ନିଜର ସ୍ୱାର୍ଥ ପାଇଁ ସେ ଚିନ୍ତା କରୁଛନ୍ତି, କିନ୍ତୁ ତାପରେ ଆମେ ଗୋଟେ ଉଦାହରଣ କରୁଛନ୍ତି ଇଏ ପ୍ରିୟା ପ୍ରିୟ ଦୂରଦେଶରେ ବିଶ୍ୱତନ ବିଶ୍ୱନା ଦୂରଦେଶରେ ଅଛନ୍ତି, ତେଣୁ ତାଙ୍କ ପାଇଁ ଯେମିତି କ୍ରିୟା ସେତେବେଳେ ବିଷନ୍ନ କରିଥାନ୍ତି, କେତେବେଳେ ସେ ଆସିବେ ଦର୍ଶନ କରିବେ, ସେଇଭଳି ଭାବରେ ମନ ଅରବିନ୍ଦାକ୍ଷ ବୃଦ୍ଧି ପ୍ରଦାନ କରିବେ, ମୋର ମନ ହେ ଅରବିନ୍ଦାକ୍ଷ ହେ ପଦ୍ମଲୋଚନ ଆପଣଙ୍କର ଆପଣଙ୍କର ରୂପକୁ ସେଇଭଳି ଭାବରେ ବୃଦ୍ଧି ଖେତା ମୁଁ ଦର୍ଶନ କରୁଛି, ଏଇଟା ମୋର କାରଣ ଦେଖିକିରି ଯୁଦ୍ଧରେ ମଧ୍ୟ ସେ ଭଗବାନଙ୍କର ସେ ମୃତ୍ୟୁ କାମନା କରୁଛନ୍ତି, ଇନ୍ଦ୍ରିୟକୁ ପ୍ରସ୍ତୁତ ମୋତେ ଶୀଘ୍ର ଭଗବାନଙ୍କ ଏଇଭଳିଆ ଯେଉଁ ଏତେ ସୁନ୍ଦର ଭାବରେ ସେ ଭଗବାନ ଭକ୍ତ ଭକ୍ତି ଦେଖିକି ପରିକ୍ଷିତ ମାନେ ଆସିଛନ୍ତି ଦେଉଛନ୍ତି, ପରିକ୍ଷିତ ମାନେ ଏଭଳି ଜଣେ ଭକ୍ତ ଯିଏ ସେ ସମସ୍ତ ମୁକ୍ତାନ ସିଦ୍ଧାନ ନାରାୟଣ ପରାୟଣ ସୁଦୁର୍ଲଭ ସଂରକ୍ଷଣ ଭବିଷ୍ୟତି ମହାନ ମୁକ୍ତମାନଙ୍କୁ ମଧ୍ୟ ସେ ଉନ୍ନତ ଏବଂ ସିଦ୍ଧମାନଙ୍କୁ ମଧ୍ୟ ସେ ଉନ୍ନତ, ଭଗବାନ ଭକ୍ତ ଯିଏ ସିଏ ଗୋଟିଏ ଲୋକ ହେଉଛି ଗୋଟିଏ ମିଳିବା ସୁଦୁର୍ଲଭ ଏମିତି ପ୍ରଶାନ୍ତ ରଖା ସେ କେମିତି ଏଭଳି ସ୍ତର ପ୍ରାପ୍ତ ହେଲେ, ତେଣୁ ତାଙ୍କ ପୂର୍ବଜନ ଗୋଟାନ୍ତ ସୁଦୂର୍ଭୂଷଣ କରୁଛନ୍ତି, ସେତେବେଳେ ସିଏ ରାଜା ଚିତ୍ରଗୁପ୍ତ ଥିଲେ ସେଇ ସମୟରେ ତାଙ୍କର ଗୋଟିଏ ରାଣୀ ଥିଲେ, ଗୋଟିଏ ରାଣୀ ଥିଲେ ମଧ୍ୟ ଗୋଟିଏ ସନ୍ତାନ ନଥିଲେ ସ୍ୱତ୍ର ନଥିଲେ, ତେଣୁ ସବୁବେଳେ ବିଷଣ୍ଣ ମନରେ ଥିଲେ, ତେଣୁ ମୁଁ ଗୋଟେ ଥର ଇନ୍ଦିରା ଋଷି ଆସି ତାଙ୍କୁ ପଚାରିଲେ ସବୁ କ'ଣ କରିବେ କ'ଣ କେମିତି କାହିଁ ମନ ଦୁଃଖ ହେଉଛି ତେଣୁ ସେ କହିଲେ ଏମିତି ମୋର କୌଣସି ପୁତ୍ର ନାହିଁ, ତେଣୁ ତାପରେ ସେ ତାଙ୍କୁ କହିଲେ ମୁଁ ପୁତ୍ର ଦେବି ଯେ କିନ୍ତୁ ସେ ହର୍ଷ ଏବଂ ଶୋକ ପ୍ରଦାନ କରିବେ, ତେଣୁ ସେ କେତେ ରାଜି ହେବେ, ତେଣୁ ତାଙ୍କ ଗୋଟେ ପୁତ୍ର ଯାହା କଲା ତାର ନାମ ଖାଇଲା ହର୍ଷ ଶୋକ ନାମ ଖାଇଲା, ତେଣୁ କିନ୍ତୁ ଯେଉଁ ରାଣୀଙ୍କ ଗର୍ଭରୁ ସେ ପୁତ୍ର ସନ୍ତାନ ଯାହା ହେଲା ଅନ୍ୟମାନେ ଯେଉଁ ଥିଲେ 1,900,000 ରାଣୀ ସେମାନେ ତା ପ୍ରତି ଇଚ୍ଛା ରଖାଗଲେ, କାରଣ ରାଜା ତା ଏ ପାଖରେ ସବୁ ପୁଅର ପାଖରେ ଶୁଖାଇକି ସବୁ ଅନ୍ୟ କେଉଁ ରାଣୀ ଗଲେନି, ତେଣୁ ସେମାନେ କ'ଣ କଲେ ସେ ପିଲାକୁ ବିଶ୍ୱ ପ୍ରଧାନକୁ ମାରିଲେ, ବିଶ୍ୱଭାବରେ ଯଦି ମାରିଲେ ସେମାନେ ସିଏ ଓ ନମୋ ଭଗବତେ ଦେବାୟ ଓ ନମୋ ଭଗବତେ ବାସୁଦେବାୟ।